ପରମପ୍ରଭୁର ଗୋଟେ ଜୀବଜନ୍ତୁ ଲାଗ ବନାଲି, ଜୀବଜନ୍ତୁ ଲାଗ ମଧ୍ୟ ସେ ସବସେ ଧୂତ ସାପ୍ତ ଛିଲେ ସାପ୍ତ ବେଛାନିର କହିଲେ କି ପରମେଶ୍ୱର ତ ବଗାନ ଖାନେ ଗେ ଛିଲାର ଫଲର ମଧ୍ୟ କୁନର ଫଲ କି ନି ଖାବା କହିଛନ୍। ବେଛାନିର କହିଲେ ଫଲ ତ ଖାବା କହିଛେ, ମାତୁନ ଅସଲ ଆର ଖରାପର ଜ୍ଞାନ ଦେବାର ବିଚକାର ଗେଛିର ଫଲ ଖାବା ନି କହିଛେ। ସାପ୍ତ କତେ ନି ନି ଖାବୁ ତେ ପରମେଶ୍ୱର ଲଖାତି ହେଇଯାବୁ, ତେନେ ଫଲ ଟୁଙ୍ଗବେ ଆର୍ ଆପଣ ଖାବେ ମର୍ଦ୍ଦନାରକ ଖିଲାବେ, ତେ ଦେଖିବେ ଆପନା ଦେଖିବେ ନଙ୍ଗା ଆର୍ ଲାଜଖାନ ଢକବାର ତେନେ ପାଥିଲାଲେ ଲାଜଖାନ ଝେକାବେ। ପରମପ୍ରଭୁର ଆସବାର ଚାଲଖାନ ଶୁଣି ହୁନା ବଡ଼ ଡରେ ଆର୍ ଲାଜେ ଝାଟିଖାନ ନୁକାଇଗିଲ, ତେନେ ପରମେଶ୍ୱର ତ ଡାକ ଦେଇତି ତମା କୁଣାଛନ୍ ତ ଆମା କତେ ଆମା ଜଙ୍ଗଲ ଖାନ ନୁକାଇଛି, ତେନେ କି କୁଆ ନୁକାଇଛନ୍ ତେ କି ମୁଇଁ ଜେର ଫଲ ଖାବାନି କହିକୁନ୍ ସେର ଫଲ ଖାଲ ନେ କି ହଁ ମୋର ସାଙ୍ଗେ ଜେର ବେଶାଣୀ ଦିଶୁ ଓର ବେଶାଣୀ ଫଲ ମୁଗ ଦେଲେ ଆର୍ ମୁଇଁ ଖାନୁ ଓର ଜରେ ମୁଇଁ ଲାଜେ ନୁକାଇଛୁ। ତେନେ ବେଶାଣୀର ପରମେଶ୍ୱର ତ କବି କି ତୁଇ କ୍ୟା କରଲୁ, ତେ ବେଶାନୀ କବି ସାପ୍ଟ ମୁଗ ଛଲ କଲେ, ତେ ପରମେଶ୍ୱର ତ ସାପ୍ଟ କବି ତୋର ସନ୍ତାନର ବିଚତ ଆର୍ ଲୋକେର ସନ୍ତାନର ବିଚତ ମୁଇଁ ଦୁଶ୍ମଣୀ ହାଲେ ଦେମୁନ୍। ତେନେ ବେଶାନୀର ପରମେଶ୍ୱର ତ କବି ତୁଇ ଛୁଆ ଜନ୍ମି ବାବ ଖୁଣା ତୁ ବିଷେ ଧରଫଡ଼ାବୁ, ତେନେ ତୁଇ ଛୁଆ ଜନ୍ମ ଦେବୁ। ତେନେ ପରମେଶ୍ୱର ତ ମର୍ଦ୍ଦନାର କବି ଫଲ ଖାବାର କାରଣ ସେ ତୁଇ ଖାନ ଧରତି ତୁଇ ନଷ୍ଟ କଲୁ ଶ୍ରାପିତ କଲୁ ଆର୍ ତୁଇ ମାଟି ସେ ଆସିଛି ମାଟିତେ ଫର୍କି ନେଇ ଯାବାର ଖୁଣ୍ଟ ତୁଇ କଡ଼ା ପରିଶ୍ରମ କରେ ତୁଇ ଖାବୁ ଆର୍ ରହୁ। ତେନେ ପରମେଶ୍ୱର ତ ଆଦାମ ଆର ହାବ୍ବା ଚାମଡ଼ା ନୂଆ ପିନା ଖୁନା ହୁଆ ବଗାନ ଘାଣ ସେ ବାହାର କରିଦେଲି ଘୁଡ଼ିଏ ତାକି ବଗାନ ଘାଣ ନା ଆସୁକ୍ ଆର୍ ଜୀବନେ ଫଲ ନା ଖାଉକ୍ ଆର୍ ଯେଉଁତେ ନା ରହୁକ୍।